ବାସୁଦେବପୁର ର ଗୋଟେ କୁଖ୍ୟାତ ମା ଗିହା ପାନ ଦୋକାନୀ, ଯିଏ ନିଜ ମା ଆଉ ଭଉଣୀ ସେମାନଙ୍କୁ ଧନ୍ଦାରେ ଲଗେଇଛି ଆଉ ବିଆର ବିକ୍ରି କରିକି ସେମାନଙ୍କର ସିଏ ତା ଦେଶୀ ମଦ ଖର୍ଚ୍ଚ ଚଳଉଛି ସବୁଦିନେ। ଲାଷ୍ଟରେ ବାହା ହେଇକି ନିଜ ସ୍ତ୍ରୀକୁ ବି ଏ ଲାଇନରେ ପକେଇଦେଲା। କଣ କରିବ କୁହ, ଏ ମା ଗିହା ବାସୁଦେବପୁରିଆ ପାନ ଦୋକାନୀ ଭଡ଼ୁଆ ଛୁଆ ଘୋଡ଼ା ଗେହି ପୁଅ କୋଉ ରେଟ୍ରେ ଗାଣ୍ଡି ମରେଉଛନ୍ତି ମା ଆଜ୍ଞା କି ଫ୍ୟାମିଲି। ନା ଶୁଣ, କଣ ନା ମହେଶ ଛୋଟରାୟ, ଆବେ ମହେଶ ଛୋଟରାୟ ନା ମହେଶ ଚୁତରାୟ, ଆରେ ମା ଆଜ୍ଞା ପାନ ଦୋକାନୀ ତୋ ପାଇଁ ଗୋଟେ ଭାରି ସୁନ୍ଦରିଆ ଗୀତଟେ ତିଆରି କରାହେଇଛି, ତୁ ଶୁଣେ। ତୁ ଶଳା କୋଉ ଗ୍ରେଡ୍ର ଲୋକ ସବୁ ପିଲା ଜାଣିଛନ୍ତି ବୁଝିଲୁ, ତୋ ବୋଉକୁ ଘିଅ, ତୋ ମା ବିହାରେ ଭଦ୍ରକ ଆଉ ବାସୁଦେବପୁର ଯେତେ ଲୁଣ ଫ୍ୟାକ୍ଟ୍ରି ଯେତେ ସମୁଦ୍ର କୂଳିଆ ପଡ଼ିଆ ପଡ଼ିନି କି, ସବୁ ଲୁଣ ମା ଆଜ୍ଞା ତୋ ମାଇକିନା ବିହା ଭିତରେ ପୁରେଇ ସେଠୁ ତୋରି ମୁହଁରେ ମା ଆଜ୍ଞା ଠୁସା ହବ। ଏବେଠୁ ତୁ ମା ଆଜ୍ଞା ଦିନ ଗଣେ, ତୋ ବୋଉ ବିହାରେ, ତୋ ଭଉଣୀ ବିହାରେ, ତୋ ନାନୀ ବିହାରେ, ମା ଆଜ୍ଞା ତୋ ସ୍ତ୍ରୀ ବିହାରେ, ଆଉ ତୋ ବୋପା ଗାଣ୍ଡିରେ ମା ଆଜ୍ଞା ଯଦି ନ ପୁରେଇ ଦିଆ ହେଇଛି ଶଳା ଦିନ ରାତି ସ୍ୱପ୍ନ ଦେଖିବୁ ମା ଆଜ୍ଞା। ଆଉ କୋଉ ନୂଆ ଚାକିରି କରୁଛୁ ବା ଯାଇକିରି କୋଉଠି, ଆରେ ମା ଆଜ୍ଞା ତୋ ବୋଉ ବିହାରେ ଘିଅ, ହଉ ବହୁତ ଘିଅଣା ହେଲା, ଏବେ ଟିକେ ଗାଳି ଶୁଣେ। ମହେଶ ମେଣ୍ଢା ଗିହା ମହେଶ ପାନ ଦୋକାନୀ ଛୁଆ ମହେଶ ପେଲେଇ ପୁଅ ମହେଶ ଘୋଡ଼ା ଗିହା ମହେଶ ମଣ୍ଡା ଗିହା ମହେଶ ପାନ ଦୋକାନୀ ଛୁଆ ମହେଶ ପେଲେଇ ପୁଅ ମହେଶ ଘୋଡ଼ା ଗିହା ମହେଶ ବୋଉ ବିଆରେ ପାନ ଗଛ ଲାଗିଛି ମହେଶ ପାନ ଛିଣ୍ଡେଇ ଦୋକାନରେ ବିକୁଛି ମହେଶ ପକ୍କା ମେଣ୍ଢା ଗିହା ମହେଶ ତ ଭାଗ୍ୟ ଖରାପ ମାଦର ଛୋ
ବାସୁଦେବ ପୁରରେ ତା ବୋଉ ଧନ୍ଦା କରେ ବାସୁଦେବ ପୁରରେ ତା ବୋଉ ଧନ୍ଦା କରେ ତା ଭଉଣୀ ବିଆ ଆଜିକାଲି ନିଜ ବିଆ ଲଣ୍ଡା କରେ ନିଜ ବିଆ ଲଣ୍ଡା କରେ ନିଜ ମା ଭଡ଼ୁଆ ଡେଲି ଦେଶୀ ପିଉଛି ମହେଶ ମେଣ୍ଢା ଗିହା ମହେଶ ର ମାଇକିନାକୁ ଦିନେ ତା ବାପା ଯେ ବାପା ଯେ ହି ଦେଲା ମହେଶ ବି ରାଗିକି ସେ ତ ବଦଲା ନେଲା ନିଜ ମାକୁ ଗେହି ଦେଲା ଏମିତି ଫ୍ୟାମିଲି ଶଳା ପାନ ଦୋକାନୀ ପୁଣି କୁକୁର ପେଳ ଚଟା ମାଦର ଚୋର ବାସୁଦେବ ପୁରିଆ ମହେଶ ମେଣ୍ଢା ଗିହା ମହେଶ ଦିନ ସାରା ଖାଲି ବସି କାନ୍ଦୁଛି ଶେଷ ଦିନ ସାରା ଖାଲି ବସି କାନ୍ଦୁଛି ନିଜ ବୋଉ ବିଆରେ ଛିଣ୍ଡା କନା ବାନ୍ଧୁଛି ଛିଣ୍ଡା କନା ବାନ୍ଧୁଛି ଝିକ୍ତା ମା ବିଆକୁ ଯୌଥୁ ଏମିତିକା ମାଇକି ଛୁଆ କେମିତି ଜନ୍ମ ହେଲା ମହେଶ ମେଙ୍ଗା ଦିହା ମହେଶ ଖାନ ଦୋକାନୀ ଛୁଆ ମହେଶ ବେଲେଇ ପୁଅ ମହେଶ ଘୋଡ଼ା ଦିହା ମହେଶ ମେଙ୍ଗା ଦିହା ତା ବୋଉ ବିଆରେ ପାନ ଗଛ ଲାଗିଛି ମହେଶ ପାନ ଛିଣ୍ଡେଇ ଦୋକାନରେ ବିକୁଛି ଲା ଲା ଲା
ବାସୁଦେବପୁରିଆ ମାଗ୍ୟା ପରମ ମାଗ୍ୟା ତୁ ତୁ ଗାଣ୍ଡି ମରେ ହେଲୁ ସାଙ୍ଗରେ ଯାହା ଯାହାକୁ ନେଇକି ଚାଲିବୁ ମାଗ୍ୟା ତାଙ୍କ ଘେଉ ତାଙ୍କ ଗାଣ୍ଡି ଫଟା ହବ ମଣ୍ଟୁ ବୋଉ ବିହାରେ ତା ଦୋକାନରୁ ଯେତେକ ସୁନା ଯେତକ ଜୁଏଲାରୀ ଯାହା ବି ସବୁ ତରଳେଇ ତରଳେଇକି ଭର୍ତ୍ତି କରିବି ମୁଁ ଆଜ୍ଞା ନୂଆ ଡିଜାଇନ୍ର ଗହଣା ତିଆରି କରିବି ବୁଝିଲୁ ମାଧର ଚୋଦ ଆଉ କାହାକୁ ନବୁ ସାଙ୍ଗରେ କହ ତୁ ଯାହାକୁ ଯାହାକୁ ନବୁ ସେ ମାଗିଆ ଗାଣ୍ଡି ମରେଇଲା ହେଲା ବୁଝିଲୁ ମହେଶ ପେଲେଇ ପୁଅ ଏବେ ତୁ ଚୁପ୍କି ବସିଯା ବେହୋସ ହେଇଯା ମାଗିଆ ତୋ ପାଇଁ ମୁତ ପଠାଉଛି ର ବୋତଲରେ ଭର୍ତ୍ତି କରିକି ମାଧର ଚୋଦ ମୁତକୁ ମୁହଁରେ ଛାଟିକି ପାଣିକୁ ପିଇକି ମାଗିଆ ଶାସ୍ତା ମୁଁ ପୁଣି ଗେଇବି ଆଜି ପାଇଁ ଏତିକି ନମସ୍କାର
ସବଳ ପୁରେଇ ତୋ କାଣ୍ଡିରେ ପାଣ୍ଡ ପିଟି ଦେବି ତୋ ମୁଣ୍ଡରେ ଖଡୁଆ କାଣ୍ଡୁଆ କାଣ୍ଡୁଆ ତୋ ଭଉଣୀ ସନ୍ଧା ବାଲି ତୋ ଭଉଣୀ ପିଆରୁ ବାଳ ଉପାଡି ବନେଇବି ମୁଁ ସୁନ୍ଦର ପାମ୍ପୁଡି କାଣ୍ଡିଆ ମାଗିଆ ତୋ କାଣ୍ଡିରେ ବଳଦ ଗାଡି ଓ ଚାନ୍ଦ ବାଲି ଟାଉନରେ ତୋ ମାଇ ପବି ଖୁସି ଶାଢୀ ରେ ତୋ ମାଇ ପବି ଖୁସି ଶାଢୀ ମହେଶ ମାଧର ଚୋଦ ଏଇଟା ନେକ୍ସଟ ରିଲିଜ ତୋ ନାଁରେ ସାକ୍ଷୀରା ସାକ୍ଷୀରା